ଦିନକର କଥା ମୁଁ ନିଜେ ଅନୁଭବ କରିଛି ତାଙ୍କର ସ୍ପର୍ଶ ଦେହରେ, ଅନୁଭବ କରିଛି ତାଙ୍କୁ ପାଖରେ ଅତି ପାଖରେ। ଏକଥା ସତ, ମଣିଷ ମନ ଯେଉଁ କାରଣରୁ ହେଉନା କାହିଁକି ବ୍ୟସ୍ତ ଥାଏ, ଉଦ୍ବିଗ୍ନ ଥାଏ। ଯଦି ସେ ବସ୍ତୁ ବା ସେ କାମନା ପୂରଣ ନ ହୁଏ ତେବେ ସେ ପାଗଳ ପ୍ରାୟ ହୁଏ, ଖରାପ ରାସ୍ତା ଧରେ, ନହେଲେ ଆତ୍ମହତ୍ୟା କରେ। ଯଦି ସୁସଂସ୍କାର ଥାଏ, ଜନ୍ମ ଜନ୍ମରେ କିଛି ସୁକର୍ମ କରିଥାଏ, ଗୁରୁଜନଙ୍କର ଆଶୀର୍ବାଦ ଥାଏ, ଆତ୍ମନିରୀକ୍ଷଣ ସମୀକ୍ଷଣ କରିବାର ଶକ୍ତି ତଥା ମନୋବଳ ଥାଏ, ପରମାତ୍ମାଙ୍କ ପ୍ରତି ଆସ୍ଥା ତଥା ବିଶ୍ୱାସ ଥାଏ, ତାଙ୍କ ପ୍ରତି ଭୟ ଥାଏ, ତାଙ୍କ ପାଖରେ ନିଜକୁ ସେ ସମର୍ପଣ କରିଥାଏ, ତେବେ ସେ ପ୍ରଥମଷ୍ଟ ନହେଇ ଠିକ୍ ରାସ୍ତାରେ ଫେରି ଆସିପାରେ। ତାକୁ ପରମାତ୍ମା ଆଶ୍ରୟ ଦିଅନ୍ତି। ରାତି ପରେ ରାତି ବିତିଗଲା। ପ୍ରତି ରାତି ହେଲା ମୋର ଏକ ନୂଆ ଅନୁଭୂତିର ରାତି। କ୍ରମଶଃ ତାଙ୍କୁ ପାଇଲି ବହୁତ ପାଖରେ। କି ରୋମାଞ୍ଚ, କି ରୋମାଞ୍ଚ! ସେ ଅନୁଭୂତି, ସିଏ ସ୍ପର୍ଶ, ସେଇ ଗୋଟିଏ ଶରୀରରେ ଅନୁଭବ କଲି କୃଷ୍ଣଙ୍କର ସ୍ପର୍ଶ। ରାଧା ହୋଇ ଗୋଟିଏ ଶରୀର ହେଲା ଏକାକାର, ରାଧା ଓ କୃଷ୍ଣ। କାନରେ ଚୁପ୍ ଚୁପ୍ କହିଦେଲେ, କାହାକୁ ଖୋଜୁଛୁ? ରାଧାକୁ। ରାଧା ପ୍ରାପ୍ତ ନିଜ ଭିତରେ, ତୁଇ ତ ରାଧା, ନିଯୁକ୍ତି ଏକ। ରାଧା ହିଁ ଧାରା, ଧାରା ହିଁ ରାଧା। ବାହ, କି ମଧୁର ଏ ବାଣୀ! ରାଧା ହିଁ ଧାରା, ଧାରା ହିଁ ରାଧା। ପ୍ରତିଟି ପୁରୁଷ ଭିତରେ ଗୋଟିଏ ଗୋଟିଏ ନାରୀ, ପ୍ରତି ନାରୀ ଭିତରେ ଗୋଟିଏ ଗୋଟିଏ ପୁରୁଷ, ପ୍ରତିଟି ପୁରୁଷ ଭିତରେ ଗୋଟିଏ ଗୋଟିଏ ରାଧା, ପ୍ରତିଟି ସ୍ତ୍ରୀ ଭିତରେ ଗୋଟିଏ ଗୋଟିଏ କୃଷ୍ଣ। ରାଧା ହିଁ ଧାରା, ଧାରା ହିଁ ରାଧା। ରା ରେ ରାଧା, ରା ରେ ରାସ, କରେ କଷ୍ଟ, କରେ କୃଷ୍ଣ। ବାହ, କି ସମ୍ମିଳନ ଏ ଶବ୍ଦର, ଏ ଅକ୍ଷରର, ଏ ଭାବର! ଭକ୍ତିର ଭାଷା, ତା ପାଇଁ କୌଣସି ବହି ନାହିଁ କି କାହିଁ ଶିଖିବାକୁ ନାହିଁ। ସେଇଟା ସ୍ୱତଃ ଏକ ପ୍ରଭାବ, ଧାରା। ଯେତେ ଅନୁଭବ କରିବ ସେତେ ବୁଝିବ, ଯେତେ ବୁଝିପାରିବ ସେତେ ତାଙ୍କର ନିକଟରୁ ନିକଟତର ହୋଇପାରିବ। ରାଧା ମନ ବ୍ୟାକୁଳ ହେଲା କୃଷ୍ଣ ପାଇଁ, ଅର୍ଥାତ୍ ମୋ ନାଥଙ୍କ ପାଇଁ, ବାବାଙ୍କ ପାଇଁ ଗାଇ ଉଠିଲେ, ତମକୁ ଦେଖୁଛି ଆଖିରେ, ଓଠରେ, ପାପୁଲିରେ, ହାତରେ।
দেখিছি চিতা।